ଆନା ନାମକ ଗାଈକୁ ଅଛି।
There is a girl named Anna.
ଆନ୍ନାଙ୍କର ଅଧିକ କପଡ଼ା ଅଛି।
Anna has a lot of clothes.
ସେ ଷ୍ଟାଇଲିଶ ଦେଖିବାକୁ ଚାହିଁଛି।
She wants to look stylish.
ଆନ୍ନା ତାହାର ହାର କମ୍ପାର୍ଟମେଣ୍ଟ ପ୍ରତିଦିନ ଖୋଲେ।
Anna opens her wardrobe every day.
ସେ ବହୁତ ରଙ୍ଗରେ ନୁହେଁ ସର୍ଟ ଖୋଜେ।
She finds many colorful shirts.
ଆନ୍ନା ତାଙ୍କର ପୋଷାକ ଏବଂ ପ୍ୟାଣ୍ଟକୁ ଭଲ ପାଏ।
Anna loves her dresses and pants.
ସେ ମିକ୍ସ ଓ ମ୍ୟାଚ୍ କରିବାକୁ ପସନ୍ଦ କରେ।
She likes to mix and match.
ଆନ୍ନା ଭିନ୍ନ ସଂଯୋଜନଗୁଡ଼ିକୁ ଚେଷ୍ଟା କରୁଛି।
Anna tries different combinations.
ସେ ଉଜ୍ଜ୍ୱଳ ରଙ୍ଗଗୁଡ଼ିକୁ ଭଲ ପାଏ।
She loves bright colors.
ଆନ୍ନା କ'ଣ ପିନ୍ଧିବ ସେ ନିର୍ଦ୍ଧାରିତ କରେ।
Anna decides what to wear.
ତିନି ସେ ତାଙ୍କର ପୋଷାକ ଯାଞ୍ଚ କରୁଛନ୍ତି।
She tries on her outfits.
ଆନ୍ନା ତାଙ୍କର ଗାମ୍ଭୀର୍ଯ୍ୟରେ ଖୁସି ଅନୁଭବ କରେ।
Anna feels happy with her clothes.
ସେ ଶିକ୍ଷାଳୟ ପାଇଁ ପ୍ରସ୍ତୁତ ଅଟେ।
She is ready for school.
ଆନ୍ନା ସ୍କୁଲକୁ ପ୍ରତି ସକାଳରେ ଯାଉଛି।
Anna goes to school every morning.
ଆଂଶୁ ଫାଟି ଗୋଟିଏ ଯୁବ ଫୁଟବଲ ଖେଳାଳି।
Ansu Fati is a young football player.
ସେ ବାର୍ସେଲୋନା ପାଇଁ ଖେଳୁଛି।
He plays for Barcelona.
ଆଂଶୁ ତାଙ୍କର କ୍ଲବ ପ୍ରେମ କରେ କିନ୍ତୁ ସେ ଦୁଃଖିତ।
Ansu loves his club, but he is unhappy.
ସେ ଆନନ୍ଦକୁ ଖୋଜିବାକୁ ଚାହାନ୍ତି।
He wants to find happiness.
ଆଂଶୁ ଏକ ଭଲ ଦଳରେ ଖେଳିବାର ଦୃଷ୍ଟିକୋଣ ରଖିଛି।
Ansu dreams of playing in a better team.
ସେ ଅନ୍ୟ କ୍ଲବକୁ ସରିବାକୁ ଚାହାଁଛି।
He wants to move to another club.
ସେ ଭାବୁଛନ୍ତି ଯେ ଏହା ସଠିକ୍ ବିକଳ୍ପ।
He thinks this is the right choice.
ସେ ଖୁସି ଓ ସଫଳ ହେବାକୁ ଚାହୁଁଛି।
He wants to be happy and successful.
ଆନସୁ ବିଶ୍ୱାସ କରେ ଯେ ସେ ଏହା କରିପାରିବ।
Ansu believes he can do it.
ସେ ଏକ ନୂତନ ଅଭିଜ୍ଞାର ଇଚ୍ଛା କରେ।
He wants a new adventure.
ଆଂଶୁ ଭବିଷ୍ୟ ପାଇଁ ପ୍ରସ୍ତୁତ।
Ansu is ready for the future.
ଜେତ ସେଟ୍ କ୍ଲବ ଗୋଟିଏ ସମୟରେ ସାଣ୍ଟୋ ଡୋମିଙ୍ଗୋରେ ଏକ ଜୀବନ୍ତ ସ୍ଥାନ ଥିଲା।
The Jet Set Club was once a lively place in Santo Domingo.
ଲୋକମାନେ ପ୍ରତି ସପ୍ତାହ ଅନ୍ତରେ ନୃତ୍ୟ କରିବାକୁ ଓ ସଙ୍ଗୀତକୁ ଉପଭୋଗ କରିବାକୁ ଆସନ୍ତି।
People came every weekend to dance and enjoy the music.
କିନ୍ତୁ ଗୋଟିଏ ରାତି ସବୁ କିଛି ବଦଳିଗଲା।
However, one night everything changed.
ଏକ ଭୟଙ୍କର ଦୁର୍ଘଟଣା କ୍ଲବରେ ଘଟିଛି।
A terrible accident happened at the club.
ଜଲ୍ଦି ଛାଦର ରୁହଟି ଭାଙ୍ଗିଗଲା, ଭୟ ସୃଷ୍ଟି ହେଲା।
The roof collapsed suddenly, causing panic.
ଅଧ୍ୟାୟରେ ବହୁତ ସେ କାରଣରେ ଘାତିତ ହେଲେ।
Many people were hurt in the tragedy.
ମେ ସହାୟତା ପାଇଁ କଲେ ଏବଂ ତାଙ୍କୁ ବଚାଇବା ପାଇଁ ଦୌଡ଼େ।
We called for help and rushed to save them.
ପରେ ଦିନଗୁଡ଼ିକ ବହୁତ ଦୁଃଖଜନକ ଥିଲେ।
The days after were very difficult.
ମୁଁ ସେ ସନ୍ଧ୍ୟାରେ ବହୁତ ମିତ୍ର ହରାଇଗଲି।
I lost many friends that night.
ପ୍ରଶାସନଗୁଡ଼ିକ ତତ୍କାଳେ ଗୋଟିଏ ତଦନ୍ତ ଆରମ୍ଭ କଲା।
The authorities began an investigation immediately.
ସମସ୍ତ ସହର ବିଥାକୁ ଶୋକ ସୂଚନା କଲା।
The whole city mourned for the victims.
ମୁଁ ସଦା ଏହି ବିପଦାତ୍ମକ ରାତି ମନେ ରଖିବି।
I will always remember that tragic night.
ଜେଟ୍ ସେଟ୍ ଦୁର୍ଘଟଣା ଭୁଲାଯିବା ନୁହେଁ।
The jet set tragedy will not be forgotten.
ଆଧୁନିକ ସମାଜରେ ଡିଜିଟାଲ ଉପକରଣଙ୍କର ସର୍ବପ୍ରସ୍ତୁତି ଏକ ଦ୍ୱିମୁଖୀ ତଳ ହୋଇଥିବା ବୈକଳ୍ପିକ ହୋଇଯାଇଛି।
In modern society, the omnipresence of digital devices has become a double-edged sword.
ଏକ ହାତରେ ପ୍ରବୃତ୍ତି ସମ୍ବାଦ ଏବଂ ସୂଚନାକୁ ଆକ୍ସେସକୁ ବଢ଼ାଇବା।
On one hand, technology enhances communication and access to information.
ଏହି ସମୟରେ ଏହା ଏକ ଘଟଣାରେ ଯୋଗଦାନ କରେ ଯାହା ଟେକ୍ନୋଷ୍ଟ୍ରେସ୍ ବୋଲି ଜଣାପଡ଼େ।
However, it also contributes to a phenomenon known as technostress.
ଏହି ଶବ୍ଦଟି ଆମର ଉପକରଣମାନଙ୍କ ଦ୍ୱାରା ଆବଶ୍ୟକ ହୋଇଥିବା ସ୍ଥାୟୀ ଘଣ୍ଟି ନିମିତ୍ତ ହୋଇଥିବା ଚାପକୁ ପ୍ରତିନିଧିତ୍ୱ କରେ।
This term represents the stress induced by the constant connectivity demanded by our devices.
ଖୁବ ଗଣାତ୍ମକମାନେ ଏହା ସହିତ ଅତିରିକ୍ତ ଓ ଛିନ୍ନ ଅନୁଭବ କରୁଛନ୍ତି ଏହି ଅବିରତ ଚାପରେ।
Many individuals report feeling overwhelmed and anxious due to this relentless pressure.
ଟେକ୍ନୋଷ୍ଟ୍ରେସ୍ ଆନ୍ତ୍ରାୟ କରିବାକୁ ବ୍ୟକ୍ତିଗତ ଓ କାମ କ୍ଷେତ୍ର ମଧ୍ୟରେ ସୀମା ନିର୍ବାଚନ କରିବା ଆବଶ୍ୟକ।
To combat techno-stress, it is crucial to establish boundaries between personal and work life.
ଡିଜିଟାଲ ଡିଟକ୍ସ ଏବଂ ସମୟ ନିର୍ଦ୍ଧାରିତ ଆସୁଦ ମୁକ୍ତ ବସ୍ତୁ ଏହି ପ୍ରକାର ଅଭ୍ୟାସ ଟେକ୍ନୋଷ୍ଟ୍ରେସର ଲକ୍ଷଣମାନଙ୍କୁ କମ କରିପାରେ।
Practices such as digital detoxes and scheduled device-free time can alleviate symptoms of technostress.
ସେସେ ଆମର ଡିଜିଟାଲ ଆଦତଗୁଡ଼ିକର ପ୍ରଭାବ ବୁଝିବା ସମ୍ବେଦନଶୀଳ ମନୋବଳ ରଖିବା ପାଇଁ ଅତ୍ୟାବଶ୍ୟକ।
Ultimately, understanding the implications of our digital habits is vital for maintaining mental well-being.
ଗ୍ୟାରେଣ୍ଟି ପ୍ରଯୁକ୍ତ ଠିକ୍ ଋଣଗୁଡ଼ିକୁ ଲାଗୁ କରିବା ଦ୍ୱାରା ବ୍ୟକ୍ତିମାନଙ୍କୁ ଶକ୍ତିଶାଳୀ କରିବା ସମ୍ବନ୍ଧରେ ଜ୍ଞାନ ଦିଏ।
Empowering individuals with knowledge about technostress can lead to healthier digital interactions.
ଗାବର ଜୀବନରେ ବୈଜ୍ଞାନିକ ସମ୍ପ୍ରବର୍ଦ୍ଧନ ଦୁର୍ନୀତ ହେଉଥିବା ବେଳେ ଦାର୍ଶନିକମାନେ ବାସ୍ତବତାର ସ୍ୱଭାବ ସମ୍ବନ୍ଧରେ ଗଭୀର ପ୍ରଶ୍ନରେ ଝଗଡ଼ିଇନେ।
In an age dominated by scientific advancement, philosophers grapple with profound questions regarding the nature of reality.
ଏହି ଇନକ୍ୱେରିଗୁଡ଼ିକ ବୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକ ଆମର ଜୀବନର ବୁଝକୁ କେମିତି ଗଠନ କରେ ତାହା କରିବାକୁ ଯାଉଛି।
These inquiries delve into how scientific theories shape our understanding of the universe.
ଦାର୍ଶନିକମାନେ କ୍ୱାଣ୍ଟମ୍ ମେକାନିକ୍ସର ପରିଣାମମାନେ ଉପରେ ଚିନ୍ତା କରୁଛନ୍ତି, ମୌଳିକ ଧାରଣାମାନଙ୍କୁ ପ୍ରଶ୍ନ କରୁଛନ୍ତି।
Philosophers ponder the implications of quantum mechanics, questioning fundamental assumptions.
ଏହା କାରଣାବଳୀ ଓ ନିର୍ଦ୍ଧାରଣ ମତ ଉପରେ ଗଭୀର ଆଲୋଚନା କରେ।
This leads to a rich discourse about causality and determinism.
ଏହି ପକ୍ଷଗୁଡ଼ିକର ଅଂଶଣ ଶାସ୍ତ୍ରୀୟ ଅଂଶଣକୁ ଚାଳନା କରୁଥିବା ଦାର୍ଶନିକ ମୌଳିକତା ପାଇଁ ଏକ ଗହନ ମୂଲ୍ୟାଙ୍କନ ଦେଇଥାଏ।
The exploration of these themes yields a deeper appreciation for the philosophical underpinnings that govern scientific inquiry.
ଦର୍ଶନ ବିଜ୍ଞାନ ସହ ନିଜର ସହାୟକ ଭାବେ କାର୍ଯ୍ୟ ନୁହେଁ, କିନ୍ତୁ ଆମେ ଆମର ଧାରଣାଗୁଡ଼ିକୁ ପରୀକ୍ଷା କରିବା ପାଇଁ ଏକ ସମାଲୋଚନା ଲେନ୍ସ ଭାବେ କାମ କରେ।
Philosophy thus serves not merely as a companion to science, but as a critical lens through which we examine our assumptions.
ଯେତେବେଳେ ବୈଜ୍ଞାନିକ ପ୍ୟାରାଡାଇଗମଗୁଡ଼ିକ ପରିବର୍ତ୍ତିତ ହୁଏ, ତେବେ ଆମର ଦୃଷ୍ଟିକୋଣଗୁଡ଼ିକ ସେହିପରି ବିକାଶ ହେବାର ଆବଶ୍ୟକତା ଅଛି।
As scientific paradigms shift, so too must our perspectives evolve.
ଅନ୍ତତଃ ଜ୍ଞାନ ପାଇଁ ଖୋଜା ଦୁହିଁନି କୋଇ ଶାସ୍ତ୍ରକୁ ଯୋଡ଼ିଥାଏ ଆମର ସାକ୍ଷରତାର କଷ୍ଟନିଷ୍ଠ।
Ultimately, the quest for knowledge intertwines both disciplines, revealing the depths of our cognitive endeavors.
ଏକ ସୂର୍ଯ୍ୟମାନ ଦିନରେ ମିତ୍ରମାନେ ଏକ ଗୋଷ୍ଠୀ ସାରାର ବାଡ଼ିରେ ତାଙ୍କର ଜୀବନ ବିଷୟରେ ଆଲୋଚନା କରିବା ପାଇଁ ଏକଠା ହୋଇଥିଲେ।
One sunny afternoon, a group of friends gathered at Sarah's house to talk about their lives.
ତେମେ ତାଙ୍କର ବ୍ୟସ୍ତ ସମୟସୂଚୀ ବିଷୟରେ ଆଲୋଚନା କରୁଥିଲେ ଓ ସେମାନେ କେମିତି ଅସ୍ୱସ୍ଥ ହୋଇଥିଲେ।
They had been discussing their busy schedules and how unhealthy they had become.
ଏହି ବେଳେ ଜେନା ସଂଲଗ୍ନ ହେବାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଆଦତଗୁଡ଼ିକୁ ଏକ ଅଂଶଣ କରିବାରୁ ପ୍ରସ୍ତାବ ରଖିଛନ୍ତି।
Suddenly, Jenna suggested they explore healthy eating habits together.
ଅନ୍ୟମାନେ ଆକର୍ଷିତ ହେଲେ ଏବଂ ସେ ଥିଲେ ଏକ ସୂକ୍ଷ୍ମ ଅଂଶଣ ଯାତ୍ରାକୁ ଯୋଗ ଦେବାକୁ ସମଞ୍ଜସ୍ତ ହେଲେ।
The others were intrigued and agreed to join her on a small journey of discovery.
ସେମାନେ ତାଙ୍କର ନାସ୍ତାର ଓଡ଼ିଆ ସମୟରେ ଗୋଟିଏ ସହଜ ବଦଳ ଆରମ୍ଭ କରିବାକୁ ନିର୍ଣ୍ଣୟ ନେଲେ।
They decided to start with a simple change in their breakfast routine.
ମିଷ୍ଟି ଚାଉଳ ଭୋଜନର ବଦଳରେ ସେମାନେ ଫଳ ସହିତ ଟୋପକୁ ଟନ୍ନା ଭୋଜନ କରିଛନ୍ତି।
Instead of sugary cereals, they opted for oatmeal topped with fruits.
ସେମାନେ ଅଧିକ ସକ୍ରିୟ ଏବଂ ଆସନ୍ତା ଦିନଟିକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅନୁଭବ କଲେ।
They felt more energized and ready to tackle the day ahead.
ତାଙ୍କର ନିଷ୍ପତ୍ତି ପାଇଁ ଗର୍ବିତ ଅନୁଭବ କରି ସେମାନେ ଏକ ରାନ୍ଧରାତି ଯୋଜନା କରିଛନ୍ତି।
Feeling proud of their decision, they planned a cooking night.
ସେମାନେ ନୂତନ ରେସିପିଙ୍କ ସହିତ ପରୀକ୍ଷା କଲେ ଓ ତାଙ୍କର ଫଳାଫଳ ଏକା ପରୀକ୍ଷା ହେବାକୁ ଅନ୍ୟଙ୍କ ସହିତ ଅଂଶୀଦାର କଲେ।
They experimented with new recipes and shared their results with each other.
ସମୟ ସହ ସେମାନେ ତାଙ୍କର ରନ୍ଧନ କୌଶଳରେ ଅଧିକ ଆତ୍ମବିଶ୍ୱାସ ହେଲେ ଏବଂ ସାଙ୍ଗରେ ଯାତ୍ରା ଉପଭୋଗ କଲେ।
Over time, they grew more confident in their cooking skills and enjoyed the journey together.
ସେସରେ ସେମାନେ ବଣ୍ଡଷ୍ଟାନ୍ ଝିଲେ ଯେ ସ୍ୱାସ୍ଥ୍ୟକର ଖାଦ୍ୟ କେବଳ ଏକ ପ୍ରବୃତ୍ତି ନୁହେଁ କିନ୍ତୁ ଏକ ଜୀବନଶୈଳୀ ପରିବର୍ତ୍ତନ।
In the end, they realized that healthy eating was not just a trend, but a lifestyle change.